ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ସାରା ପୃଥିବୀକୁ ଯାଇ ମୋର ସତ୍ୟ ସୁସମାଚାର ପ୍ରଚାର କର। ମୋ ନାମରେ ମହାନ ଶକ୍ତି ଅଛି। ମୋ ନାମରେ ତୁମାନେ ଭୂତ ମଧ୍ୟ ଛଡ଼େଇବାକୁ ପାରିବ। ମୋ ନାମରେ ତୁମାନେ ରୋଗୀ ମଧ୍ୟ ସୁସ୍ଥ କରିପାରିବ। ଏହି ଛବିରେ ଥିବା ମନୁଷ୍ୟକୁ ଦେଖ, ସେ ଅନ୍ୟମାନଙ୍କୁ ଯୀଶୁଙ୍କର କଥା କହୁଛି। ଯୀଶୁ କୁହନ୍ତି, ତାଙ୍କର ଶିଷ୍ୟମାନେ ତାଙ୍କର କଥା ସମସ୍ତଙ୍କୁ କହିବା ଉଚିତ। ଯେତେବେଳେ ମଣିଷ ତାହା କରିବ, ତାଙ୍କର ନିଜର ଆତ୍ମା ତାକୁ ସାହାଯ୍ୟ କରିବେ, କାରଣ ସେ ପ୍ରତିଜ୍ଞା କରିଛନ୍ତି ଯେ, ଦେଖ, ମୁଁ ସବୁବେଳେ ତୁମ ସଙ୍ଗେ ସଙ୍ଗେ ରହିବି। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱାସନାର ବାଣୀ। ସେ ପ୍ରତ୍ୟେକ ଖ୍ରୀଷ୍ଟିଆନ ସହିତ ସଦାବେଳେ ଥାଆନ୍ତି।
ଦେଖ ଦେଖ ଆସୁ ଅଛନ୍ତି ଗୁରବ ଯୀଶୁ ରାଜା, ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ତେମର ଶରୀର ଦେବର ପାନ୍ତର ଅକ୍ଷୟ ମୋର ହୋଇବା। ଦେଖ ଦେଖ ଆସୁ ଅଛନ୍ତି ଗୌରବ ଯୀଶୁ ରାଜା। ଗାଇଯିବା ତାଙ୍କ ପ୍ରଶଂସା ଗୀତ, ଦୂତ ଗଣ ସାଥି ହୋଇ ମିଳିତ। ଗାଇଯିବା ତାଙ୍କ ପ୍ରଶଂସା ଗୀତ, ଦୂତ ଗଣ ସାଥି ହୋଇ ମିଳିତ। ଆସ ଯିବ ମହାଭୋଜେ ହୋଇ ନିମନ୍ତ୍ରିତ, ଆସିଛୁ ଯେତେ ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ ସ୍ୱର୍ଗୀୟ ସଙ୍ଗୀତ ଗାଇବା। ଦେଖ ଦେଖ ଆସୁ ଅଛନ୍ତି ଗୌରବ ଯୀଶୁ ରାଜା। ଦେଖ ଦିଶେ ସ୍ୱର୍ଣ୍ଣର ନାହିଁ ଆଉ ଭୟ ମରଣ ଡର। ଏହି ଦେଖ ଦିଶେ ସ୍ୱର୍ଣ୍ଣର ନାହିଁ ଆଉ ଭୟ ମରଣ ଡର। ସ୍ୱର୍ଗଦୂତ ପ୍ରସାରି ନେଇ ଯିବେ ରାଜା ସ୍ୱାଗତ କରି, କହିବେ ସେ ତୋତେ ରହିବୁ ନିରତେ ସଦା ମୋର ସାଥେ ସ୍ୱର୍ଗ ଧାମେ। ଦେଖ ଦେଖ ଆସୁ ଅଛନ୍ତି ଗୌରବ ଯୀଶୁ ରାଜା, ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ଏ ମୋର ଶରୀର ଏବର ପାନ୍ତର ଅକ୍ଷୟ ମୋର ହୋଇବା। ଦେଖ ଦେଖ ଆସୁ ଅଛନ୍ତି ଗୌରବ ଯୀଶୁ ରାଜା।